ଗଳ୍ପ ସଂକଳନ ଭାତ, ରଚନା ଆଶିଷ ଗଡ଼ନାୟକ, ପଢ଼ିଶୁଣାଉଛନ୍ତି ବିକ୍ରମ କେଶରୀ ଜେନା। ଗଳ୍ପ ଏକ ଭାତ। କଲିକତାରେ ଚାକିରି କରିଥିବା ତାଙ୍କ ଘର ପାଖର ଜଣେ ଲେଖାଯୋଖା ଅଙ୍କଲଙ୍କ ଦ୍ୱାରା ଅଣାଯାଇଥିବା ଗୋଟିଏ ସ୍ପ୍ରିଙ୍ଗ ଛୁରୀ ପ୍ରବୀରଦା ମୋତେ ଦେଇଥିଲା କଲେଜ ଛାଡ଼ିବା ବେଳେ। ମୁଁ ଚାକିରି କରି ବାହାସା ହେବା ପର୍ଯ୍ୟନ୍ତ ସେଇଟିକୁ ପାଖରେ ସାଇତି ରଖିଥିଲି ଗୋଟିଏ ସ୍ମୃତି ରୂପେ। ବଡ଼ ପୁଅ ଜନ୍ମ ହେବା ପରେ ଏବଂ ଟିକେ ବଢ଼ିଯିବା ପରେ ତା ଦୃଷ୍ଟିରେ ନ ପଡ଼ିବା ପାଇଁ ଛୁରୀଟାକୁ ମୁଁ ଲୁଚେଇ ଦେଇଥିଲି ପୁରୁଣା କଂସାବାସନ ଇତ୍ୟାଦି ରହୁଥିବା ଗୋଟିଏ ଲୁହା ଟ୍ରଙ୍କ ଭିତରେ। କିନ୍ତୁ ପରେ ଦିନେ ଯେତେ ଖୋଜିଲେ ବି ପାଇଲିନି। ସେଦିନ ରାଗରେ ପୁଅକୁ ବହେ ବାଡ଼େଇ ପକେଇଥିଲି ଏବଂ ତାକୁ ଗୁଡ଼ାଏ ଗେହ୍ଲା କରି ଚଗଲା ବନେଇ ଦେଇଥିବା ଯୋଗୁଁ ମୋ ସ୍ତ୍ରୀକୁ ବି ଆଚ୍ଛା କରି ପରସ୍ତେ ଗାଳି ଶୁଣେଇ ଦେଇଥିଲି। ଛୁରୀଟା କିନ୍ତୁ ଆଉ ମିଳିଲାନି। ପ୍ରବୀରଦା କିନ୍ତୁ ମନେ ଅଛି ଆଜି ଯାଏ। ପ୍ରବୀରଦା, ପ୍ରବୀର ଚାଟାର୍ଜୀ, ଯଦିଓ ତା ପୂର୍ବପୁରୁଷ ରହୁଥିଲେ କେବେ କଲିକତାରେ, ସେମାନେ ସେତେବେଳେ ବିହାରରେ ଜାମସେଦପୁର ପାଖରେ କୋଉଠି। ବାପା ଜିଓଲୋଜିଷ୍ଟ। ବିହାରର ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଗୁଡ଼ାଏ ପିଲା ପାଠ ପଢ଼ିବାକୁ ଓଡ଼ିଶା ପଳେଇ ଆସୁଥିଲେ ସେତେବେଳେ। ଖାଲି ବିହାର ନୁହେଁ, ଆନ୍ଧ୍ର ଓ ବଙ୍ଗଳାର ସୀମାଞ୍ଚଳରୁ ବି ଆସୁଥିଲେ। ସେମିତି ପ୍ରବୀରଦାର ଆଗମନ କଟକକୁ ଓ ମୋ ସହିତ ଏକା ହଷ୍ଟେଲରେ ଅବସ୍ଥାନ। କାହିଁକି କେଜାଣି ସବୁ ଚିହ୍ନାଜଣା ତାକୁ ପ୍ରବୀରଦା ଡାକୁଥିଲେ, ଆଉ ସହପାଠୀ ହୋଇଥିଲେ ବି ମୁଁ ବି। ପ୍ରବୀରଦାର ମୋ ସହିତ ଖୁବ୍ ଭଲ ଦୋସ୍ତି ଥିଲା, ଏକଦମ ନିବିଡ଼। ମୋ ପାଖକୁ ଘରୁ ବୁ ପଠେଇଥିବା ଆରିସା ଆଉ ଆଚାର ଆମେ ଦୁଇଜଣ ବାଣ୍ଟିକି ଖାଉଥିଲୁ। ତା ବିସ୍କୁଟ ଟିଣ ଭିତରେ ହାତ ପୂରାଇବାକୁ ବି ମୋର ପୂର୍ଣ୍ଣ ସ୍ୱାଧୀନତା ଥିଲା। ଗୋଟିଏ ସ୍ମରଣୀୟ କଥା ଯେ ଆମେ ଦୁହେଁ ସାଥୀ ହୋଇ ସିଗାରେଟ୍ ଟାଣୁଥିଲୁ। ସେତେବେଳେ କଲେଜ ଛକର ରାଜୁଭାଇ ଦୋକାନରେ ଆମର ବାକି ଖାତା ଚଳୁଥିଲା। ଅବଶ୍ୟ ପହିଲେ ମୁଁ ସିଗାରେଟ୍ ଟାଣିବାକୁ ଡରୁଥିଲି, ଥରେ ଟାଣିଦେଲେ ମୁଣ୍ଡ ବୁଲେଇ ଝାଇଁ ଝାଇଁ ହୋଇଯାଉଥିଲା। ପ୍ରବୀରଦା ତା ବିହାର କଥା କହୁଥିଲା, କଲିକତା କଥା ବି। ସେଠି କେମିତି ଛୋଟ ଛୋଟ ଛୁଆମାନେ ମଦ ପିଇ ପକାନ୍ତି, ହଜମ କରିଦିଅନ୍ତି। ତାର ତ ହାଇସ୍କୁଲ ବେଳୁ ସିଗାରେଟ୍ ଅଭ୍ୟାସ। ବିହାରୀ ଟୋକାମାନେ କେମିତି ଦୁଃସାହସୀ, କଲିକତିମାନେ କେତେ ଚାଲାକ୍। ଅବଶ୍ୟ ସେ କେବେ ମଦ ପିଇଥିବାର ମୋର ମନେ ନାହିଁ, ଯଦିଓ ସେ ବିଷୟରେ ଅଣଓଡ଼ିଆ ପିଲାଙ୍କର ବହୁ ଦୁର୍ନାମ ଥିଲା। ସବୁଦିନେ ରାତିରେ ରୁଟିନ୍ ଭଳି ମେସ୍।